ମୁମ୍ବାଇରେ ଜବ୍ କରିଥିଲି ମୁଁ ରାଜଧାନୀ କଲେଜ୍ ଷ୍ଟୁଡେଣ୍ଟ ଆମର 6 ନମ୍ବର ଏରିଆରେ ବହୁତ ଜାଗାରେ ରାସ୍ତାଘାଟରେ ଅଳିଆ ତ ସଫା କରାଯାଉଛି କିନ୍ତୁ ଗାଡି ଆସି ଠିକ୍ ସମୟରେ କିଛି ଅଳିଆ ଉଠେଇକି ନେଉଛି ଯାହାଫଳରେ ବହୁତ ଦିନ ପର୍ଯ୍ୟନ୍ତ ସେ ଅଳିଆ ସେଇଠି ପଡ଼ି ରହିଯାଉଛି ତେଣୁ ଆପଣ ଯଦି ତାର କିଛି ଉପାୟ ବାହାର କରନ୍ତେ ବା ସଫା ପାଇଁ ଏକ୍ସଟ୍ରା କୌଣସି ଗାଡି ପଠାନ୍ତେ ତ ଆମ ଭୁବନେଶ୍ୱର ଆହୁରି ସୁନ୍ଦର ହେଇପାରିଥାନ୍ତା ଆଜି ସ୍ୱଚ୍ଛ ସର୍ବେକ୍ଷଣ ତରଫରୁ କିଛି ଆସିଲା ଆମ ପାଖକୁ